ଶାଶ୍ୱତ ପ୍ରେମର ଚିରନ୍ତନ ଅଧିକାରୀ ସ୍ୱୟଂ ଆତ୍ମା ଅଟେ। ଦେହ ଅଭିମାନ ନଶ୍ୱର ଦେହରୁ ଅର୍ଜିତ ସୌନ୍ଦର୍ଯ୍ୟ, ଶିକ୍ଷା, ପ୍ରତିଷ୍ଠା, ଧନ କ୍ଷଣସ୍ଥାୟୀ ଅଟେ, କିନ୍ତୁ ଶରୀରର ଆବରଣ ଭିତରେ ବିଦ୍ୟମାନ ଅଦୃଶ୍ୟ ଚୈତନ୍ୟ ଶକ୍ତି ଅଜର, ଅମର, ଅବିନାଶୀ ଚୈତନ୍ୟ ବିନ୍ଦୁ ସ୍ୱରୂପ ଆତ୍ମା ଗୁଣ ସହିତ ଅଟେ। କିନ୍ତୁ ସାଧାରଣ ମାନବ କ୍ଷଣିକ ଅହଙ୍କାରରେ ଚୂର ହୋଇ ଈର୍ଷା, ଦ୍ୱେଷ ଆଦିର ବଶବର୍ତ୍ତୀ ହୋଇ ନିଜେ ହିଁ ଦୁଃଖୀ ହୋଇପଡ଼ୁଛି। ସତ୍ୟ ତ ଏହା, ପ୍ରେମର ସାଗର ପରମ ପିତା ପରମାତ୍ମା ଶିବ ଭଗବାନଙ୍କର ଆମେ ସମସ୍ତେ ଆତ୍ମାରୂପୀ ସନ୍ତାନ ଅଟୁ। ତେଣୁ ପ୍ରେମ ଆମର ସ୍ୱାଭାବିକ ମୌଳିକ ଗୁଣ ଅଟେ। ବାସ୍ତବରେ ଦେଖିବାକୁ ଗଲେ ପ୍ରେମର ସୂତ୍ରରେ ଆତ୍ମା ବନ୍ଧାୟମାନ ହେଲେ ଖୁସି ସୁଖ ତାହାର ପ୍ରାପ୍ତି ଅଟେ। କିନ୍ତୁ ସାଧାରଣ ମାନବ ନିଜ ଭିତରେ ସ୍ନେହ ପାଇବାର ଇଚ୍ଛା ରଖିଲେ ମଧ୍ୟ ଅନ୍ୟ ଜଣଙ୍କ ସ୍ନେହ ପ୍ରଦର୍ଶନ କଲେ ନିଜେ ସ୍ନେହ ଦେବାର ଅଭିପ୍ରାୟ ରଖେ। କିନ୍ତୁ ପ୍ରକୃତରେ ସ୍ନେହ ଓ ସମ୍ମାନ ବିନା କୌଣସି ମନୁଷ୍ୟ ବଞ୍ଚିପାରିବ ନାହିଁ। ତେଣୁ ଆମକୁ ନିଜ ଜୀବନରେ ସ୍ନେହ, ମମତା, ପ୍ରେମକୁ ସ୍ଥାନ ଦେବାକୁ ହେବ, ଯାହାର ଜୀବନ୍ତ ଉଦାହରଣ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ତଃରାଷ୍ଟ୍ରୀୟ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଦାଦି ପ୍ରକାଶମଣି ଅଟନ୍ତି। ପ୍ରେମର ସୂତ୍ରରେ ବନ୍ଧା ହୋଇ ଲକ୍ଷ ଲକ୍ଷ ଆତ୍ମା ନିଜର ଜୀବନରେ ଚରିତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି। ଦାଦି ପ୍ରକାଶମଣି ପ୍ରେମର ମୂର୍ତ୍ତି ଅଟନ୍ତି ଏବଂ ପ୍ରେମର ସାଗର ପିତାଙ୍କର ପ୍ରତିରୂପ ଅଟନ୍ତି। ପ୍ରକୃତରେ ଆମେ ସମସ୍ତେ ଦାତାର ସନ୍ତାନ ରୂପରେ ଅକୁଣ୍ଠିତ ଚିତ୍ତରେ ସ୍ନେହ ପ୍ରଦର୍ଶନ କଲେ ଏହି ଅଭାବ ଦୂର ହେବ। କୁହାଯାଏ ଲଭ୍ ଇଜ୍ ଏ ବାଇଣ୍ଡିଂ ଫୋର୍ସ, ଯେଉଁଥିରୁ ଏକତାର ଜନ୍ମ ହୁଏ ଏବଂ ଯାହାର ଗାୟନ ଏହି ଭାରତରେ ହିଁ ଥିଲା ବସୁଧୈବ କୁଟୁମ୍ବକମ୍, ବର୍ତ୍ତମାନ ମଧ୍ୟ ଆମ ସମସ୍ତଙ୍କ ନଜରରେ ମଦର ଟେରେସା ରହିଛନ୍ତି, ଯିଏକି ସ୍ନେହ ଓ ସେବା ମନୋବୃତ୍ତି ଦ୍ୱାରା ସିଷ୍ଟର ଟେରେସାରୁ ମଦର ଟେରେସାରେ ପରିଣତ ହୋଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ନୋବେଲ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ଦିନକର କଥା, ମଦର ସିଷ୍ଟର ଟେରେସା ସକାଳ ଭ୍ରମଣରେ ବାହାରିଛନ୍ତି। ହଠାତ୍ ଏକ ଯନ୍ତ୍ରଣାଯୁକ୍ତ ବୃଦ୍ଧର କଣ୍ଠସ୍ୱର କଚରାଦାନରୁ ଶୁଣିପାରିଲେ। ସିଷ୍ଟର ଟେରେସା କଚରାଦାନୀ ନିକଟକୁ ଯାଇ ଦେଖିଲେ ଜଣେ ବୃଦ୍ଧ କୁଷ୍ଠରୋଗୀ ତା ଭିତରେ ପଡ଼ିଛନ୍ତି ଏବଂ ମୂଷାମାନେ ତାଙ୍କୁ କାମୁଡ଼ୁଛନ୍ତି। ମଦର ଟେରେସାଙ୍କର ଭିତରେ ଦୟା ଜାତ ହେଲା, ପ୍ରେମର ଅନ୍ୟ ରୂପ ବା ମୂଲ୍ୟ ଦୟା ଅଟେ। କଚରାଦାନୀରୁ ବୃଦ୍ଧଙ୍କୁ ଉଦ୍ଧାର କଲେ। ବୃଦ୍ଧ ଜଣକ ଦୁଃଖୀ ହୋଇ କହିଲେ ଯେ ସେବା କରି କରି ପୁଅମାନେ ଥକିଯିବାରୁ ମୋତେ ଅନାବଶ୍ୟକ ମଣି ଏଥିରେ ଛାଡ଼ି ଚାଲିଯାଇଛନ୍ତି। ମଦର ଟେରେସା ନିଜେ ତାଙ୍କୁ ଘରକୁ ଆଣି ସଫାସୁତୁରା କଲେ ଏବଂ ଚିକିତ୍ସା କଲେ। ସେହି ଦିନରୁ ତାଙ୍କ ମନ ଭିତରେ ମାନବ ଜଗତ ପ୍ରତି ଦୟା ଓ ସ୍ନେହ ଜାଗି ଉଠିଲା। ତାପରେ ସେ ଆଉ ଭାରତରୁ ଫେରିଯାଇ ନାହାନ୍ତି ଏବଂ ଶେଷରେ ବୃଦ୍ଧଙ୍କର ଯେତେବେଳେ ମୃତ୍ୟୁର ସମୟ ଆସିଲା, ବୃଦ୍ଧ ଜଣକ ଖୁସିରେ କହୁଛନ୍ତି, ଦୁଃଖରେ ଜୀବନର ଆରମ୍ଭ ହୋଇଥିଲେ ମଧ୍ୟ ମୃତ୍ୟୁ ସୁଖକାରୀ ହେବା ଯୋଗୁଁ ମୁଁ ଜାଣିପାରୁଛି ମୋର ସୌଭାଗ୍ୟର ଦିବସ ଆରମ୍ଭ ହୋଇଛି। ସତରେ ପ୍ରେମ ଏକ ଏଭଳି ଶକ୍ତି ଯାହା ନିଜକୁ ଏବଂ ଅନ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ଉଜ୍ଜ୍ୱଳ ଭାଗ୍ୟର ନିମିତ୍ତ ହୁଏ। ଦେଖିବାକୁ ଗଲେ ପ୍ରେମ ସର୍ବଗୁଣକୁ ବ୍ୟକ୍ତ କରିଥାଏ ଏବଂ ଜୀବନରେ ସ୍ଥାୟୀ ରୂପରେ ଗୁଣରାଶିକୁ ରଖିବାର ପ୍ରଥମ ଗୁଣ ପ୍ରେମ ଅଟେ। ସ୍ନେହ ସମ୍ମୁଖରେ ଅଭିଶାପ ମଧ୍ୟ କାର୍ଯ୍ୟକାରୀ ହୁଏ ନାହିଁ। ଅପରପାର୍ଶ୍ୱରେ ପ୍ରେମ ଏକ ଚୁମ୍ବକୀୟ ଶକ୍ତି ଅଟେ ଯାହାକି କ୍ରୋଧାନ୍ୱିତ ବ୍ୟକ୍ତି ସମ୍ମୁଖରେ ବାରମ୍ବାର ପ୍ରଦର୍ଶନ କଲେ ବ୍ୟକ୍ତିର ପରିବର୍ତ୍ତନ ହୋଇଯାଏ। କୁହାଯାଏ କ୍ରୋଧ ଘରର ମାଠିଆର ପାଣି ଶୁଖାଇ ଦିଏ, ଅର୍ଥାତ୍ ସୁଖଶାନ୍ତିକୁ ନଷ୍ଟ କରେ, କିନ୍ତୁ ପ୍ରେମ ପ୍ରଦର୍ଶନ ଦ୍ୱାରା ପୁନରପି ସୁଖ ଖୁସି ଘରେ ଆସିପାରେ। ଆଧ୍ୟାତ୍ମିକ ପ୍ରେମ ଆତ୍ମା ଆତ୍ମାର ଆନ୍ତରିକ ଅଭିବ୍ୟକ୍ତି ଅଟେ ଯାହାକି ଈଶ୍ୱରଙ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ସହଯୋଗ କରେ। ଯାହାର ଅଭାବରେ ମନୁଷ୍ୟର ଜୀବନ ଶୁଷ୍କ ରୁକ୍ଷ ହୁଏ, ଯାହାର ସମାଗମରେ ପରସ୍ପର ଭିତରେ ସମ୍ପର୍କ ନିବିଡ଼ ହୁଏ, ସମ୍ବନ୍ଧରେ ସୁଖର ଅନୁଭବ ହୁଏ, ମନରେ ପ୍ରଫୁଲ୍ଲତା ଆସେ, ସର୍ବୋପରି ଆତ୍ମା ସନ୍ତୁଷ୍ଟ ରହେ। ଥରେ ପୂର୍ଣ୍ଣିମା ରାତିରେ ଗୌତମ ମୁନି ଏବଂ ତାଙ୍କ ପତ୍ନୀ ଗଛ ମୂଳେ ବସିଛନ୍ତି। ହଠାତ୍ ମୁନି ପତ୍ନୀ କହିବାକୁ ଲାଗିଲେ ଯେ ଆଜିର ଚନ୍ଦ୍ରମାର ଶୀତଳତା ଅତ୍ୟନ୍ତ ମନୋରମ ଅଟେ। ଗୌତମ ମୁନି ସଙ୍ଗେ ସଙ୍ଗେ କହିଲେ, ଯେଭଳି ବିଶ୍ୱାମିତ୍ର ଋଷିଙ୍କର ତପସ୍ୟାରେ ଶୀତଳତା ରହିଛି, କିନ୍ତୁ କାହାକୁ ଜଣାଥିଲା ଯେ ଗଛ ପଛରେ ବିଶ୍ୱାମିତ୍ର ମୁନି ଲୁଚି ରହିଛନ୍ତି ଗୌତମ ମୁନିଙ୍କର ହତ୍ୟା କରିବା ପାଇଁ। ସଙ୍ଗେ ସଙ୍ଗେ ବିଶ୍ୱାମିତ୍ର ଋଷି ସମ୍ମୁଖକୁ ଆସି କ୍ଷମା ପ୍ରାର୍ଥନା କଲେ। ଅର୍ଥାତ୍ କହିବାର ତାତ୍ପର୍ଯ୍ୟ, ପ୍ରେମ ଭିତରେ ଶୁଭ ଭାବନା, ଶୁଦ୍ଧ ଭାବନା, ଦୟା, କ୍ଷମା ଏବଂ କଲ୍ୟାଣକାରୀ ଦୃଷ୍ଟି ରହିଥାଏ, ଯାହାକି ଅନ୍ୟର ଜୀବନକୁ ପରିବର୍ତ୍ତନ କରେ। କୁହାଯାଏ, ଜୋତ୍ ସେ ଜୋତ୍ ମିଲାତେ ଚଲୋ, ପ୍ରେମ କି ଗଙ୍ଗା ବହାତେ ଚଲୋ। ଅର୍ଥାତ୍ ଆତ୍ମାରୂପୀ ପ୍ରଦୀପ ସଦା ଜଜଲ୍ୟମାନ ରହିଲେ ପ୍ରେମର ଗଙ୍ଗା ଦ୍ୱାରା ସମସ୍ତଙ୍କ ଭିତରେ କ୍ଷମା, ଦୟା, ଅନୁକମ୍ପା ଆଦିର ଆବିର୍ଭାବ ହେବ। ମାତୃଦେବୀ ମଦାଲସା କହନ୍ତି, ମୋ ଉଦରରୁ ଜାତ ପୁତ୍ର ସନ୍ତାନ ଯଦି ମୁକ୍ତି ଲାଭ ନ କରି ଅନ୍ୟ ମାତୃ ଉଦରରେ ପ୍ରବେଶ କରେ, ତାହେଲେ ମୋର ଗର୍ଭ ଧାରଣ କରିବା ଧିକ ଅଟେ। ନିଃସ୍ୱାର୍ଥ ପ୍ରେମର ପ୍ରତୀକ ମଦାଲସା ଅନ୍ୟର ଜୀବନ ମୁକ୍ତି ପଟକୁ ନେବା ପାଇଁ ଉପଯୁକ୍ତ ଉଦାହରଣ ଅଟନ୍ତି। ଅନୁଶାସନରେ ସୁଖ ରହିଛି ଜାଣିଥିଲେ ମଧ୍ୟ ମନୁଷ୍ୟ ତାର ବନ୍ଧନରେ ବାନ୍ଧି ହେବାକୁ ଚାହେଁ ନାହିଁ। କିନ୍ତୁ ଯେଉଁଠାରେ ଅନୁଶାସନରୁ ପ୍ରାପ୍ତିର ସ୍ପଷ୍ଟ ଜ୍ଞାନ ଥାଏ, ଯଥା ଜୀବନରେ ଚରିତ୍ର ନିର୍ମାଣ ହେଉ, ବିଶ୍ୱରେ ଶାନ୍ତି ସ୍ଥାପନ ହେଉ, ସେଥିପାଇଁ ଯେତେ ବି ସହନ କରିବାକୁ ପଡ଼େ ବା ସମ୍ମୁଖୀନ କରିବାକୁ ପଡ଼େ ବା ଗର୍ଭସାତ କରିବାକୁ ପଡ଼େ, ତଥାପି ପଛଘୁଞ୍ଚା ନ ଦେଇ ଖୁସି ଖୁସିରେ ଆଗକୁ ବଢ଼ିବା, ନିଜର ଦୋଷ ଦୁର୍ବଳତା କମଜୋରୀକୁ ରାଜଯୋଗର ଅଭ୍ୟାସ ଦ୍ୱାରା, ଜ୍ଞାନର ବିଚାର ସାଗର ମନ୍ଥନ ଦ୍ୱାରା ଖୁସିରେ ପରିତ୍ୟଜ୍ୟ କରିବା, ଏହା ଅତି ସହଜ ପନ୍ଥା ହୋଇପଡ଼ିଛି। ଦେଖିବାକୁ ଗଲେ ଜୀବନ ଅନ୍ୟ ପାଇଁ କଠିନ ମନେ ହୋଇପାରେ, କିନ୍ତୁ ଈଶ୍ୱରୀୟ ଜୀବନରେ ପ୍ରକୃତ ସୁଖର ଅନୁଭୂତି, ଶାନ୍ତିର ଅନୁଭୂତି, ପରସ୍ପର ଖୁସିରେ ବଞ୍ଚି ରହିବାରେ ହୁଏ। ଆମେ ଯଦି ଆତ୍ମାର ପ୍ରକୃତ ଅର୍ଥକୁ ବୁଝିନେବା, ଯାହାକୁ ମୁଁ ସରଳ ଭାଷାରେ କହିବି, ଆତ୍ମାର ଇଂରାଜୀ ଶବ୍ଦ ସୋଲ୍ ଅଟେ, SOUL ଇଜ୍ ଦ ସବଜେକ୍ଟ ଅଫ୍ ୟୁନିଭର୍ସାଲ ଲଭ୍। ଏତିକିକୁ ବୁଝିପାରିଲେ ମଧ୍ୟ ମନୁଷ୍ୟ ଜୀବନରେ ବହୁତ ପରିବର୍ତ୍ତନ ଆସିପାରିବ, ଉନ୍ନତି ଘଟିପାରିବ ଏବଂ ଗୁଣର ବିକାଶ ହୋଇପାରିବ। ଘନିଷ୍ଠତାର ଆଧାରରେ ପୁନରପି ଏହି ଧରାରେ ବସୁଧୈବ କୁଟୁମ୍ବକମ୍ ସ୍ଥାପିତ ହେବ। ଯାହାର ନମୁନା ଶ୍ରୀଲକ୍ଷ୍ମୀ ଓ ଶ୍ରୀନାରାୟଣ ସତ୍ୟଯୁଗର ମାଲିକ ପାଳକ। ଏହି ପ୍ରେମର ସୂତ୍ରରେ ସର୍ବଗୁଣ ସମ୍ପନ୍ନ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ରୂପେ ଆଜି ମଧ୍ୟ ପୂଜ୍ୟ ଅଟନ୍ତି। ଯଦି ପ୍ରେମ ଦ୍ୱାରା ସମସ୍ତ ଗୁଣରାଶିର ଆବିର୍ଭାବ ହେଉଅଛି, ତେବେ କାହିଁକି ଆତ୍ମଜ୍ଞାନକୁ ହୃଦ୍ବୋଧ କରି ନିଜ ଭିତରେ ପ୍ରେମର ସଞ୍ଚାର ନ କରିବା? ସମୟ ଆସିଯାଇଛି ଏବଂ ପ୍ରେମ ଦ୍ୱାରା ହିଁ ସମସ୍ତଙ୍କ ଭିତରେ ପୁନରପି ସର୍ବଗୁଣର ସଞ୍ଚାର ହେବ। ସମାନତାରେ ପ୍ରେମ ରହିଛି, ଏକ ପିତାର ସନ୍ତାନ ରୂପରେ ପାରସ୍ପରିକ ପ୍ରେମ ସ୍ୱାଭାବିକ ଅଟେ। ଆତ୍ମା ଆତ୍ମା, ଭାଇ ଭାଇ, ଭ୍ରାତୃତ୍ୱ ପ୍ରେମର ବନ୍ଧନ ସୁଖଦାୟୀ ଅଟେ। ଏସବୁର ବିଷୟକୁ ଗଭୀର ଭାବରେ ଚିନ୍ତା କରି ଆସନ୍ତୁ, ଆମେ ସମସ୍ତେ ସେହି ପ୍ରେମର ସାଗର ପିତାଙ୍କର ପ୍ରେରଣା, ଜ୍ଞାନ, ଶିକ୍ଷାକୁ ଅର୍ଜନ କରିବା। ରାଜଯୋଗର ସାଧନା ଦ୍ୱାରା ଘର ଗୃହସ୍ଥରେ ରହି କମଳ ପୁଷ୍ପ ଭଳି ନିଜର ଜୀବନକୁ ସରସ, ସୁନ୍ଦର, ସୁଖମୟ କରିବା। ଓମ୍ ଶାନ୍ତି।
ମୂଲ୍ୟନିଷ୍ଠ ସୁଖମୟ ସମାଜ ନିର୍ମାଣରେ ମହିଳାମାନଙ୍କ ଭୂମିକା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସି ମା ଶିଶୁର ପ୍ରଥମ ଗୁରୁ ମାତୃଜାତି ବିଶ୍ୱର ନବନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରି ଯୁଗ ପରିବର୍ତ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଗତିରେ ଆଗେଇ ନେଉଥିବାର ପ୍ରକୃଷ୍ଟ ନମୁନା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭାରତବର୍ଷର ନାରୀମାନଙ୍କୁ ଏକତା ସୂତ୍ରରେ ବାନ୍ଧି ନାରୀତୁ କଲ୍ୟାଣକାରୀ ମହାମନ୍ତ୍ରରେ ଦୀକ୍ଷିତ କରାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଥର ଆୟୋଜିତ ହୁଏ ମହିଳା ମହାସମ୍ମିଳନୀ। ଜ୍ଞାନ ସରୋବରର ହାରମୋନି ହଲ୍ରେ ପ୍ରଦୀପ ପ୍ରଜ୍ୱଳନ ପରେ ଶୁଭାରମ୍ଭ ହୁଏ ସମ୍ମିଳନୀର କାର୍ଯ୍ୟକ୍ରମ। ମହିଳାମାନଙ୍କର ସମସ୍ୟା ଓ ସମାଧାନର ମୌଳିକ ସୂତ୍ର ରାଜଯୋଗ ନିଜ ପରିବାର ତଥା ମୂଲ୍ୟନିଷ୍ଠ ସମାଜ ଗଠନ କରିବାରେ ସହଯୋଗ ଦାନ ବିଷୟ ଉପରେ ଏହି ପାଞ୍ଚଦିନିଆ କର୍ମଶାଳାରେ ଅନୁଭବୀ ବ୍ରହ୍ମାକୁମାରୀ ଭଉଣୀମାନେ ମାର୍ଗଦର୍ଶନ କରିଥାନ୍ତି। ପରମପିତା ଶିବ ପରମାତ୍ମାଙ୍କ ଦିବ୍ୟ ଅବତରଣ ଭୂମି ଆବୁ ପର୍ବତସ୍ଥିତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ବାତାବରଣରେ ପାଞ୍ଚ ଦିନର ରହଣି, ସାତ୍ତ୍ୱିକ ଭୋଜନ ଓ ବ୍ୟବସ୍ଥିତ ଦିନଚର୍ଯ୍ୟା ମନପ୍ରାଣରେ ଚିରନ୍ତନ ସୁଖ ଶାନ୍ତିର ଦିବ୍ୟ ଅନୁଭବ କରାଇଥାଏ। ଆଗନ୍ତୁକ ଅତିଥିମାନେ ସହଜ ରାଜଯୋଗର ଶିକ୍ଷା ନେଇ ନିଜ ଘର, ଗୃହସ୍ଥ ଓ ସମାଜକୁ ପରିବର୍ତ୍ତନ କରିବାର ଶୁଭ ସଂକଳ୍ପ ନିଅନ୍ତି। ଏହି ସ୍ୱର୍ଗୀୟ ଆନନ୍ଦମୟ ପରିବେଶରେ ଆଧ୍ୟାତ୍ମିକ ଜ୍ଞାନ ଗ୍ରହଣ କରି ଈଶ୍ୱର ଅନୁଭୂତିରେ ଲକ୍ଷ୍ୟ ରଖିଥିବା ମହିଳାମାନଙ୍କୁ ସାଦର ଆମନ୍ତ୍ରଣ ଜଣାଉଛି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସ୍ଥାନୀୟ ସେବା କେନ୍ଦ୍ର।
ଓମ୍ ଶାନ୍ତି। ଲୌକିକ ସ୍ତରରେ ମୁଁ ଡକ୍ଟର ତିତିବାଳ ପଟ୍ଟନାୟକ, ନିବାସ ମୋର ସମ୍ବଲପୁର ଓଡ଼ିଶାରେ। ଏଠି ସିରିନିଟି ଆଉ ସାଇଲେନ୍ସର ଯେଉଁ ଅପୂର୍ବ ସମିଶ୍ରଣ, ସେଟା ଆମ ସମସ୍ତଙ୍କର ମନକୁ ମୋହି ନେଇଥିଲା। ଦାଦିମାନଙ୍କର ସମ୍ଭାଷଣ, ସ୍ନେହ ସରାଗ ସୁହାଗ ଭଳିଆ ସମ୍ଭାଷଣ ଲାଗୁଥିଲା, ସତେ ଯେମିତି ବହୁଦିନର ଜଣା, ବହୁଦିନର ଶୁଣା, ଆଉ କେଉଁଠୁ ଯେମିତି ଦେଖିଛି। ଦାଦି ପ୍ରକାଶମଣି, ଦି ଜୁଏଲ ଅଫ୍ ଦି ପ୍ରକାଶ, ଯେତେ ବ୍ରାଇଟନେସ୍ ଅଛି ସବୁଠୁ ବ୍ରାଇଟେଷ୍ଟ ଅଫ୍ ଦି ଅଲ୍। ଆଉ ତାଙ୍କର ଯେଉଁ ମଧୁର ଶବ୍ଦ ଝରି ଆସୁଥିଲା, ଠିକ୍ ପାହାଡ଼ରେ ଝରଣାଟି ଯେମିତି ଝରି ଚାଲେ, ଆଉ ତାଙ୍କର ବରଦ ହାତର ବରଦାନ ସମସ୍ତଙ୍କ ପାଇଁ ଥିଲା ଟିକେ ଅମୃତ ଅମୃତ ସମାନ। ଦାଦି ଜାନକୀ କଥା ନ କହିଲେ, ତାଙ୍କ କଥା ନ କହିଲେ ମନକୁ ସ୍ରୋତ ଚାଲିଆସେ। ତାଙ୍କର ଯେଉଁ ହସ, ଆଉ ସେ ଯେଉଁ ହସ ଭଳିଆ ସରାଗ ଭରା କଥା, ସେଟା ମୋର ସବୁଦିନ ମନେ ରହିବ। ଏବଂ ଦାଦି ଜାନକୀ କେବଳ ଦାଦି ଜାନକୀ ନୁହନ୍ତି, ସିଏ ଯେମିତି ହସି ଦିଅନ୍ତି ଫିକ୍ କରି, ଯେମିତି ବାଦଲ ଭିତରେ ବିଜୁଳି ଚମକିଯାଏ, ଠିକ୍ ସେଇ ଦିନ ଠୁ ମୋର ହେଇଗଲେ ସେ ଦାଦି ମେରେ ଜାନକୀ, ବ୍ରହ୍ମା ବାବାଙ୍କ ଲୌକିକ ପୁତ୍ରୀ, ବରଦାନୀ, ସତରେ ବରଦାନୀ। ଆସିଥିଲି ଖାଲି ହାତ ନେଇ, ଯାଉଛି ମୁଁ ହୃଦୟ ଭରି, ତନ୍ ମନ୍ ଧନ୍ ସବୁଥିରେ ଧନୀ ହୋଇ, ବାବା ତୁଝେ ସଲାମ କୋଟି କୋଟି ପ୍ରଣାମ ଦାଦି ସବୁ ଦାଦିମାନଙ୍କୁ ବରଦାନୀ ଆଉ ସବୁ ବ୍ରହ୍ମାକୁମାର ବ୍ରହ୍ମାକୁମାରୀମାନଙ୍କୁ ମୋର ହୃଦୟ ତଳର ଯେଉଁ ଅଶେଷ ସ୍ନେହର ଗନ୍ତାଘର ଅଛି ସେଇ ଗନ୍ତାଘରରେ ମୁଁ ବାନ୍ଧି ନେଇକି ଯାଉଛି ପୁଣି ଥରେ ଆସିବା ପାଇଁ।